ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖିଆ ଖବର ବାହାରିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ପରୀକ୍ଷା ଫଲ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମେଟ୍ରିକ୍ ପରୀକ୍ଷାର୍ଥୀ 96.07% ପରୀକ୍ଷାର୍ଥୀ ହେଲେ ପାସ୍। ଆଇବା ଜୁନ୍ 10 ତାରିଖ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ ହେବା ମୂଲ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ମନାଉଛେ 62 ନମ୍ବର ସ୍ଥାପନା ଦିବସ। ଆଉର୍ ବାତ୍ୟା ରେମାଲ ପ୍ରଭାବଥି ଉତ୍ତର ଓଡ଼ିଶା ଆର୍ ସମୁଦ୍ର ଖଣି ଜିଲ୍ଲାମାନଙ୍କୁ ଜବର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଲ ଆଜି ଉପରବେଲା ବାହାରିଛି। ପହିଲା ଥର ଲାଗି କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଲ ଏକାସଙ୍ଗେ ବାହାରିଥିବାର ବେଳେ ପରୀକ୍ଷା ଫଲ www.orissaresults.nic.in ଥି ମିଳିପାରୁଛି। ସିଏଚ୍ଏସ୍ଇ ତରଫ ଦିଆଯାଇଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନଙ୍କର ପାସ୍ ହାର କଳାଥି 80.95%, ବିଜ୍ଞାନଥି 86.93%, ବାଣିଜ୍ୟଥି 82.27% ଆର୍ ଧନ୍ଦାମୂଳକ ଶିକ୍ଷାଥି 68.02% ରହିଛି। ଯୁକ୍ତ ଦୁଇ କଳା ବିଭାଗଥି ମୋଟ 235,218 ଜଣ ପରୀକ୍ଷା ଦେଇଥିବାର ବେଳେ 90,429 ଜଣ ପାସ୍ କରିଛନ୍। ସେମାନଙ୍କର ଭିତରେ ଛାତ୍ରୀମାନଙ୍କର ସଂଖ୍ୟା ହେଉଛି 30,731। ବିଜ୍ଞାନ ବିଭାଗଥି 15,895 ଜଣ ପରୀକ୍ଷା ଦେଇଥିବାର ବେଳେ 757 ଜଣ ପାସ୍ କରିଛନ୍। ସେମାନଙ୍କର ଭିତରେ ଛାତ୍ରୀମାନଙ୍କର ସଂଖ୍ୟା ହେଉଛି 48,190। ବାଣିଜ୍ୟ ବିଭାଗଥି 25,897 ଜଣ ପରୀକ୍ଷା ଦେଇଥିବାର ବେଳେ 21,308 ଜଣ ପାସ୍ କରିଛନ୍। ସେମାନଙ୍କର ଭିତରେ ଛାତ୍ରୀମାନଙ୍କର ସଂଖ୍ୟା ହେଉଛି 8,069। ସେନ୍ତା ଧନ୍ଦାମୂଳକ ଶିକ୍ଷା ବିଭାଗଟି ମୋଟ 5,636 ଜଣ ପରୀକ୍ଷା ଦେଇଥିବାର ବେଳେ 3,834 ଜଣ ପାସ୍ କରିଛନ୍। ପାସ୍ କରିଥିବା ପରୀକ୍ଷାର୍ଥୀମାନଙ୍କର ଭିତରେ ଛାତ୍ରୀମାନଙ୍କର ସଂଖ୍ୟା 2,003। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ମେଟ୍ରିକ୍ ପରୀକ୍ଷା ଫଲ ବିଲ୍ ଆଜି ବାହାରିଛି। ଏ ବଛରର ପାସ୍ ହାର 96.07 ରହିଥିବାର ବେଳେ ପିଲାମାନଙ୍କ ନୁ ଟୁକେଲମାନଙ୍କର ପାସ୍ ହାର ଅଧିକା ରହିଛି। ଟୁକେଲମାନଙ୍କର ପାସ୍ ହାର 96.73% ଆର୍ ପିଲାମାନଙ୍କର ପାସ୍ ହାର 96.39% ରହିଛି। ଏ ବଛର ମୋଟ 5,41,061 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଳେ ମୋଟ 5,30,153 ଜଣ ପାସ୍ କରିଛନ୍। ବୋର୍ଡ ତରଫ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟ ପାସ୍ ହାର ଖୋର୍ଦ୍ଧା ଜିଲ୍ଲାର ସବୁନୁ ଅଧିକା 97.98% ରହିଥିବାର ବେଳେ ନୂଆପଡ଼ା ଜିଲ୍ଲାର ସବୁନୁ କମ୍ 93.91% ରହିଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ପାସ୍ ହାର ଝାରସୁଗୁଡ଼ାନ 97.28, ବୌଦ୍ଧନ 95.49, କଳାହାଣ୍ଡିନ 95.86, ବରଗଡ଼ନ 97.64, ସମ୍ବଲପୁରନ 96.73, ଦେବଗଡ଼ନ 96.71, ବଲାଙ୍ଗୀରନ 94.39, ସୁବର୍ଣ୍ଣପୁରନ 97.11 ଆର୍ ସୁନ୍ଦରଗଡ଼ନ 97.24% ରହିଛି। ଆଜି ଉପରବେଲା 4 ବଜେ ଅନ୍ଲାଇନ୍ ଥି ମେଟ୍ରିକ୍ ମଧ୍ୟମ ଆର୍ ଓପନ୍ ସ୍କୁଲ୍ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ମିଳିପାରୁଛେ। ଇ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ଜରିଏ ଭିଲ୍ ପାଇପାରବେ। ଏବେ 29 ତାରିଖ ଜୁନ୍ 12 ତାରିଖ ତକ୍ ଛାତ୍ରଛାତ୍ରୀମାନେ ରିଚେକିଂ ଲାଗି ଅନ୍ଲାଇନ୍ ଆବେଦନ କରିପାରିବେ ଆର୍ ଜୁନ୍ 10 ତାରିଖ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ ମୂଲ ହେବା ବୋଲି ବୋର୍ଡ ତରଫ କୁହାଯାଇଛି। ବୋର୍ଡର ସଭାପତି ଶ୍ରୀକାନ୍ତ ରାଇ ଏ ବାବଦେ ସୂଚନା ଦେଇକରି କହିଛନ୍ତି
ଆମର ଏ ବର୍ଷର ମାଟ୍ରିକୁଲେସନ ମଧ୍ୟମା ଏବଂ ଏସ୍ଏସ୍ ପରୀକ୍ଷା ଆମେ ଯେଉଁ କଣ୍ଡକ୍ଟ କରିଥିଲୁ ତାର ଫଳ ଆଜି ଆମର ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଆପ୍ରୁଭ୍ ହୋଇଛି। ଆମେ ଫଳ ପ୍ରକାଶ କରିଛୁ। ତେଣୁ ମୁଁ ଆପଣମାନଙ୍କ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି। ତାଙ୍କର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି ଏବଂ ଏହି ଫଳ ପ୍ରକାଶନ ହେଲା ପରେ ଆମେ ଆମର ଯେଉଁ ନିର୍ଦ୍ଧାରିତ ସମୟରେ ଆମେ କହିଥିଲୁ ଯେ ଆମେ ଅନ୍ଲାଇନ୍ରେ ଆଭେଲେବୁଲ୍ କରିବୁ ପିଲାମାନଙ୍କୁ, ସାରା ଓଡ଼ିଶା ସାରା ପିଲାମାନେ ତାଙ୍କର ଘରେ ବସିକି ରେଜଲ୍ଟ ଦେଖିପାରିବେ ଏବଂ ତାଙ୍କର ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରି ନେଇପାରିବେ। ସେ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଆମେ ସାରିଛୁ। ଏ ବର୍ଷ ରେଜଲ୍ଟ ଗତବର୍ଷ ପରି 96% ରେଜଲ୍ଟ ହୋଇଛି, ତେଣୁ ପିଲାମାନେ ଭଲ କରିଛନ୍ତି 96.07।
ମେଟ୍ରିକ୍ ପରୀକ୍ଷାର୍ଥି ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇଛନ୍ତି। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଦିନ ଓଡ଼ିଶା ଗସ୍ତି ଆସିବେ। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ବିଜେପିର ବରିଷ୍ଠ ନେତା ଆର୍ ଗୃହମନ୍ତ୍ରୀ ଅମିତ ଶାହା ଆଇବା 28 ତାରିଖ ଦିନ ଚାନ୍ଦବାଲି, କୋରେଇ ଆର୍ ନିମାପଡ଼ାନ ଦଳୀୟ ନିର୍ବାଚନୀ ସଭାକେ ସମ୍ବୋଧନ କରବାର କାର୍ଯ୍ୟକ୍ରମ ରହିଛି। ସେଆଡ଼େ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଆଇବା 29 ତାରିଖ ଦିନ ବାଲେଶ୍ୱର ଆର୍ ଚାନ୍ଦବାଲିନ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଇବା 30 ତାରିଖ ଦିନ ଦଳୀୟ ପ୍ରଚାର ସଭାତେ ଯୋଗ ଦେବେ ବୋଲି ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍। ରାଜ୍ୟ 3 ନମ୍ବର ଖେପ୍ ଭୋଟ୍ ତକ୍ ପାଖାପାଖି 94,000 ଭୋଟର ପୋଷ୍ଟାଲ ବେଲଟ୍ ଜରିଆତି ଭୋଟ୍ ଦେଇଛନ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ସୂଚନା ଅନୁସାରେ ନିର୍ବାଚନ ଆୟୋଗ ପ୍ରାଧିକୃତ କରିଥିବା 40% ଅଧିକା ବେଞ୍ଚମାର୍କ ଡିସେବିଲିଟି ଥିବା ଭିନ୍ନକ୍ଷମ ମତଦାତା, 85 ଅଧିକା ବୟସର ଭୋଟର ଅତ୍ୟାବଶ୍ୟକ ସେବା ଆର୍ ନିର୍ବାଚନ କାମଥି ନିୟୋଜିତ କର୍ମଚାରୀମାନେ ପୋଷ୍ଟାଲ ବେଲଟ୍ଥି ଭୋଟ୍ ଦେଇଛନ୍। ଦେଶର 7 ନମ୍ବର ତଥା ଶେଷ ଖେପ୍ ନିର୍ବାଚନଟି 8 ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ରନ ଏବା ଜୁନ୍ ମାସର 1 ତାରିଖ ଦିନ ଭୋଟ୍ ହେବା। ଏହି କ୍ଷେପେ ଓଡ଼ିଶାର 6 ଲୋକସଭା ଆସନ ଆର୍ ତାର ଅଧୀନ ଥିବା 42 ବିଧାନସଭା ଆସନ ଲାଗି ଭୋଟ୍ ହେବା। ଇତାର ଛଡ଼ା ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13 ଲେଖା, ପଶ୍ଚିମବଙ୍ଗର 9, ବିହାରର 8, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ଲାଗି ଭୋଟ୍ ହେବା। ଏହି ଖେପ୍ ଭୋଟ୍ ଲାଗି ପ୍ରଚାର ଜୋରସୋର ଚାଲିଛି। ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଭୋଟ୍ ପ୍ରଚାର କରୁଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଏବେ ଜୁନ୍ 4 ତାରିଖ ଦିନ ସବୁ ଖେପର ଭୋଟ୍ ଗଣତି କରାଯିବ। ବୌଦ୍ଧ ଜିଲ୍ଲା ସୁନାଖଣିଆ ଇଲାକାର ମହାନଦୀଟି 35 ଘଡ଼ିଆଲ କୁମ୍ଭୀର ଶାବକ ଜନ୍ମ ନେଇଥିବା ଜଙ୍ଗଲ ବିଭାଗ ତରଫ ସୂଚନା ମିଳିଛି। ମହାନଦୀ ସୁନାଖଣିଆ ବିଟ୍ନ ସିସିଟିଭି କ୍ୟାମେରା ଜରିଏ ମା କୁମ୍ଭୀର ଆର୍ ଶାବକମାନଙ୍କ ଉପରେ ନଜର ରଖାଯାଇଛି। ସେନ୍ତା କୁମ୍ଭୀର ରିସର୍ଚ୍ଚ ଟିମ୍ ଭିଲ୍ ସ୍ଥିତି ଉପରେ ନଜର ରଖିଛନ୍। ଇଲାକାନ ମହାନଦୀଟି ମାଛମରା ଡଙ୍ଗା ଚଳାଚଳକେ ପୁରା ନିଷିଦ୍ଧ କରାଯାଇଛି। ସୂଚନା ଅନୁସାରେ ଘଡ଼ିଆଲ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାର 34 ଦିନ ଉତରୁ ଛୁଆ ବାହାରସି। କୁମ୍ଭୀର ଦେଇଥିବା 35 ଯାକ ଅଣ୍ଡାନୁ ଛୁଆ ଫୁଟିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ଇଲାକାର ହରିପୁର ଗାଁ ଗୋଟିଏ କଲରା ପତ୍ରିଆ ବାଘ ଛାଲ ବିକ୍ରି ଲାଗି ଦାମ ମୂଲଚାଲ ହେଉଥିବା ବେଳେ ଜଙ୍ଗଲ ବିଭାଗ ତରଫ ଚଢ଼ଉ କରାଯାଇକରି ଛାଲ ଜପ୍ତି ସଙ୍ଗେ 5 ଗିରଫ କରାଯାଇଛି। ଖଡ଼ିଆଲ ଡିଏଫ୍ଓ ଅଜିତ ଖାନ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଛାଲଟା ଗୋଟିଏ 4 ବୟସର ବାଘର ହୋଇଥିବାର ଅନୁମାନ କରାଯାଉଛି। ବାଘ ଶିକାର ଆର୍ ଛାଲ ବିକ୍ରି କରବାର ଆର୍ 4 ଅଭିଯୁକ୍ତ ଘଟଣାଜାଗନୁ ଫେରାର ହୋଇଥିବା ସେ କହିଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର 62 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହାଥି ଆଜି ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣରୁ ମୂଲ ହୋଇଥିବା ଏହି କେନ୍ଦ୍ର ଏଛେନ୍ 100 କିଲୋୱାଟ କ୍ଷମତାର ଡିଜେଲ ପ୍ରସାରଣ କରୁଛି। ଇତା ସହିତ 2015 ସାଲେ ଏଫ୍ଏମ୍ ମହାନଦୀ ଆର୍ 2016 ଆଞ୍ଚଳିକ ସମ୍ବାଦ ବିଭାଗନୁ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ଏହି କେନ୍ଦ୍ର ପଶ୍ଚିମ ଓଡ଼ିଶାର କଳା ସାହିତ୍ୟ ଆର୍ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବଢ଼ତି ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫ ଆଜି ସ୍ଥାପନା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଉନ୍ନତ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତ କରବାର ସହିତ ଶ୍ରୋତାମାନଙ୍କ ରୁଚିକେ ନଜରଥି ରଖିକରି ପ୍ରସାରଣ କରିବ। ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାଗ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥି କାର୍ଯ୍ୟାଳୟର ଅଧିକାରୀ ଆର୍ କର୍ମଚାରୀମାନେ ଯୋଗ ଦେଇଥିଲେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଆଜି ରାତି ବାଂଲାଦେଶ ଆର୍ ପଶ୍ଚିମବଙ୍ଗ ସମୁଦ୍ର ଖଣି ଇଲାକାର ସାଗରଦ୍ୱୀପ ଆର୍ ଖେପୁପୁରା ମଝିନ ଭୂଇଁକେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରେମାଲ ଭୂଇଁକେ ଛୁଇଁଲା ସମୟଟି 110-120 କିଲୋମିଟର ବ୍ୟକ୍ତି ପବନ ବୋହିପାରେ। ପବନର ପ୍ରଭାବ 135 କିଲୋମିଟର ଇଲାକା ତ ରହିବ। ବାତ୍ୟାର ପ୍ରଭାବଟି ଉତ୍ତର ଓଡ଼ିଶା ଆର୍ ସମୁଦ୍ର ଖଣି ଜିଲ୍ଲାମାନଙ୍କୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଖାସକରି ବାଲେଶ୍ୱର, ଭଦ୍ରକ ଆର୍ ମୟୂରଭଞ୍ଜ ଜିଲ୍ଲାନ ଜବର ବର୍ଷା ହେବାର ସଙ୍ଗେ 40-50 କିଲୋମିଟର ବ୍ୟକ୍ତି ପବନ ବୋହିବ ବୋଲି ଅନୁମାନ କରାଯାଇଛି। ସେଆଡ଼େ ଆଜି ରାଜ୍ୟର ସବୁନୁ ଜହ ତାପମାତ୍ରା ନୂଆପଡ଼ାନ 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଦିନର ସବୁନୁ ଜହ ତାତି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନ 40.7 ଆର୍ ସମ୍ବଲପୁରନ 40 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ସେ ମୁଖ୍ୟ ଖବର ଫେରଖାଏ ବାହାରିଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ପରୀକ୍ଷା ଫଲ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମେଟ୍ରିକ୍ ପରୀକ୍ଷାର୍ଥୀ 96.07% ପରୀକ୍ଷାର୍ଥୀ ହେଲେ ପାସ୍। ଏବେ ଜୁନ୍ 10 ତାରିଖ ନୁହଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ ହେବା ମୂଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ମନେଅଛି 62 ନମ୍ବର ସ୍ଥାପନା ଦିବସ ଆଉ ବାତ୍ୟା ରେମାଲ ପ୍ରଭାବତି ଉତ୍ତର ଓଡ଼ିଶାର ସମୁଦ୍ର ଖଣି ଜିଲ୍ଲାମାନଙ୍କୁ ଜବର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।